ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଶମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ରାଜ୍ୟ କ୍ୟାବିନେଟ୍ର ଗୋଟିଏ ବୈଠକ ଗଲାକାଏ ଲୋକସେବା ଭବନ ହୋଇଯାଇଛି। ଇ ବୈଠକଟି 8 ପ୍ରସ୍ତାବକେ ଅନୁମୋଦନ ମିଳିଛି। ଇତାର ଭିତରେ 5 ପ୍ରସ୍ତାବ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଗୋଟିଏ ଜଲ ସମ୍ପଦ ବିଭାଗ, ଗୋଟିଏ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ଆର୍ 17 ନମ୍ବର ବିଧାନସଭାର ଆଇବା 2 ନମ୍ବର ଅଧିବେଶନ ହେବାର ଉପରେ ପ୍ରସ୍ତାବକେ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଇ ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍ତି ଯେ ରାଜ୍ୟର ଚାଷୀମାନଙ୍କ ଲାଗି ଅତକା 1.5 ଲକ୍ଷ ଏକର ଜମିକେ ପାଏନ୍ ମଡ଼ାବାର, ମାଛ ଚାଷ, କୁକୁଡ଼ା ପାଳନ ଆର୍ ଗୋ ସମ୍ପଦ ବଢ଼ାବାର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍। ଇ ବାବଦେ ମୋଟ 14,410 କୋଟି ଟଙ୍କା ଖର୍ଚ୍ଚା କରାଯିବା ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ରାଜ୍ୟର ସେଚାଞ୍ଚଳର ଉନ୍ନତି ଲାଗି ରାଜ୍ୟ ସରକାର ଜଳ କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ଯୋଜନାକେ ଆର୍ 5 ବର୍ଷ ବଢ଼େଇଛନ୍। ସେନ୍ତା ଚାଷୀମାନଙ୍କର ଆୟ ବଢ଼ାବାରକେ ସରକାର ମାଛ ଚାଷ ସହିତ ପ୍ରାଣୀ ସମ୍ପଦ ପାଳନକେ ପ୍ରୋତ୍ସାହିତ କରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀ କଲ୍ୟାଣ ଯୋଜନାକେ ଅନୁମୋଦନ ମିଳିଛି। ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାଥି କୁକୁଡ଼ା ଆର୍ ବତକ ପାଳନକେ ତହକାବାର ଲାଗି ରାଜ୍ୟ କ୍ୟାବିନେଟ୍ କୁକୁଟ ଉନ୍ନୟନ ଉପଯୋଜନାକେ ମଞ୍ଜୁରୀ ଦେଇଛି। ସେନ୍ତା ପ୍ରାଣୀଧନର ସୁରକ୍ଷାକେ ନଜରଥି ରଖିକରି ସରକାର ଗୋମାତା ଯୋଜନା କାର୍ଯ୍ୟକାରୀ କରିବେ। ରାଜ୍ୟ ସରକାର ନିଯୁକ୍ତି ପରୀକ୍ଷାତି ଅନିୟମିତତା ଆର୍ ବିଶୃଙ୍ଖଳା ରୋକବାରକେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ 2024 ପ୍ରଣୟନ କରିବେ। ଇ ବାବଦ ପ୍ରସ୍ତାବକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଇ ଆଇନ ଓପିଏସ୍ସି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି, ସର୍ଭିସ୍ ସିଲେକ୍ସନ୍ ବୋର୍ଡ, ପୁଲିସ୍ ସିଲେକ୍ସନ୍ ବୋର୍ଡ, ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଆର୍ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଲାଗି ଲାଗୁ କରାଯିବା। ପରୀକ୍ଷାର ମାନକେ ପୂରାପୂରି ସ୍ୱଚ୍ଛ ଆର୍ ନିରପେକ୍ଷ କରବାର୍କେ ନିଷ୍ପତ୍ତି ନିଆଯାଇଛି। ନିୟମକେ ଉଲ୍ଲଙ୍ଘନ କଲେ 3-5 ବର୍ଷ ତକ୍ ଜେଲ୍ ଆର୍ 10 ଲକ୍ଷ ଟଙ୍କା ତକ୍ ଜରିମାନାଥି ଦଣ୍ଡିତ ହେବାର ପ୍ରାବଧାନ ରହିଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଆର୍ ଦେଶର ଆଘର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଆଜି ଜନ୍ମଦିନ। ଛୁଆମାନଙ୍କର ଲାଗି ତାଙ୍କର ବିରଳ ଶ୍ରଦ୍ଧାକେ ସୋର୍ କରବାର୍ ଲାଗି ଫି ବଛର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ସହିତ ଛୁଆମାନଙ୍କର ସାଙ୍ଗେ ଜଡ଼ିତ ଥିବାର ଅଲଗା ଅନୁଷ୍ଠାନମାନଙ୍କେ ତାଙ୍କର ଜନ୍ମଦିନକେ ଶିଶୁ ଦିବସ ଭାବେ ପାଳନ କରାଯାଇ ଆସୁଛି। ପଣ୍ଡିତ ଜବାହରଲାଲ ନେହେରୁ ଛୁଆମାନଙ୍କୁ ଦେଶର ଭବିଷ୍ୟତ ବୋଲି କହିବାର ସହିତ ଏଛେନ୍ ଛୁଆମାନଙ୍କୁ ଯେନ୍ତା ଗଢ଼ମା ସେମାନେ ଆମର ଦେଶର ଭବିଷ୍ୟତକେ ସେନ୍ତା ଗଢ଼ବେ ବୋଲି ଚିନ୍ତା କରୁଥିଲେ। ଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟର ଛୁଆମାନଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜନାଇଛନ୍। ରାଇଜେ ଆଇବା ଧାନଘିନା ବ୍ୟବସ୍ଥାକେ ସୁବ୍ୟବସ୍ଥିତ କରବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କର ସାଙ୍ଗେ ଆଭାସୀ ଜରିଏ ଗଲାକାଲି ଆଲୋଚନା କରିଛନ୍। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଆଇବା 20 ତାରିଖନୁ ବରଗଡ଼ ଜିଲ୍ଲାର ଧାନଘିନା କାମ ମୂଲ ହେବା, 22 ତାରିଖନୁ ସମ୍ବଲପୁର ଆର୍ ଇତାର ଉତ୍ରୁ ରାଜ୍ୟର ସବୁ ଜିଲ୍ଲାର ଧାନଘିନା ପ୍ରକ୍ରିୟା ମୂଲ କରାଯିବା, 20 ତାରିଖନୁ December 7 ଭିତରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 2300 ଟଙ୍କା ଦିଆଯିବା, December 8 ଦିନ ବରଗଡ଼ ଜିଲ୍ଲା ସୋହେଲାଠାରେ ଗୋଟିଏ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ କରାଯିବା। ଇଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କୁ ଧାନର କ୍ୱିଣ୍ଟାଲ ପିଛା ଅତିରିକ୍ତ 800 ଟଙ୍କା ଦେବେ। ସିଆଡ଼େ ଚାଷୀମାନଙ୍କୁ ଟୋକନ ବାଣ୍ଟବାରଟା ଆଇବା କାଲିନୁ ମୂଲ ହେଉଛି ବୋଲି ସୂଚନା ମିଳିଛି। ଖାସ୍ କରି ପଡ଼ୋଶୀ ରାଜ୍ୟ ସାଙ୍ଗେ ଲାଗି ରହିଥିବା ଜିଲ୍ଲାମାନଙ୍କେ ଯେନ୍ତା ବାହାର ରାଜ୍ୟର ଧାନ ନାଇଁ ପଶ୍ବା ସେଥିଲାଗି ଜିଲ୍ଲାପାଳମାନେ ନିଜେ ନଜର ରଖବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଭିନ୍ ଭିନ୍ ରାଜ୍ୟ ସାଙ୍ଗେ ଓଡ଼ିଶାରେ ଥିବା ବିବାଦମାନଙ୍କର ସମାଧାନ ଲାଗି ଗୋଟିଏ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଲୋକସେବା ଭବନର ଗଲାକାଲି ହୋଇଥିବାର ବୈଠକଟି ଏ ନିଷ୍ପତ୍ତି ନିଆଯାଇଛି। ଏ ବୈଠକଟି ଭିନ୍ ଭିନ୍ ଆନ୍ତଃରାଜ୍ୟ ବିବାଦ ବାବଦେ ଆଲୋଚନା କରାଯାଇଛି। ଖାସ୍ କରି ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆର୍ ଅଲଗା ଭିନ୍ ଭିନ୍ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏତକେ ରାଜ୍ୟର ମନ୍ତ୍ରୀମାନେ ବିଜନେସ୍ କ୍ଲାସ୍ଥି ବିମାନ ଯାତ୍ରା କରିପାରିବେ। ରାଜ୍ୟର କ୍ୟାବିନେଟ୍ ଆର୍ ରାଷ୍ଟ୍ର ପାହ୍ୟାର ମନ୍ତ୍ରୀମାନେ ଏ ଯାତ୍ରା କରିପାରିବେ ବୋଲି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଖାଲି ସରକାରୀ କାମଥି ଯାଉଥିବାର ବେଳେ ମନ୍ତ୍ରୀମାନେ ଏ ସୁବିଧା ପାଇପାରିବେ। କେନ୍ଦ୍ର ନୂତନ ଆର୍ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ତରଫ ଭୁବନେଶ୍ୱର ITC ଆଜ ଆର୍ ଆଇବାକାଲ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ ହେଉଛି। ଆଜି ସକାଳ ବେଳା କେନ୍ଦ୍ର ନୂତନ ଆଉ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ସମ୍ବଲପୁର ଜିଲ୍ଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟନ ସିଭିଲ ଇଞ୍ଜିନିୟରିଂ ବିଭାଗଟି ଆମେରିକା ରିଭର୍ସ ଅଫ୍ ବଲ୍କ ସଂସ୍ଥା ତରଫ ଆନ୍ତର୍ଜାତୀୟ କର୍ମଶାଳା ଗଲାକାଲି ହୋଇଯାଇଛି। ଏହି କର୍ମଶାଳାଥି ପୃଥିର ଜଲ ସମ୍ପଦର ଗୋଟିଏ ସାଧାରଣ ଚିତ୍ର ଅନୁଧ୍ୟାନ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।